आकाशवाणी संवाद पढ़ुछंती महेन्द्र कुमार माझी। मुख्य संवाद, संसद भवन परिसररे निर्मित प्रेरणास्थळीकु आजि उद्घाटन करिबे उपराष्ट्रपति जगदीप धनखड़। आसंता 18 तारिखरे प्रदान करा पीएम किसान सम्मान निधि योजनार परवर्ती किस्ती। ओडिशार नवगठित सरकारे मन्त्रीमानंकु विभाग आवंटन कले मुख्यमंत्री। नुआ फौजदारी आइनकु नै कोलकातारे आयोजित हेबो स्वतंत्र सम्मेलनी। एवं आईसीसी टी20 क्रिकेट विश्वकपरे ऑस्ट्रेलिया और स्कॉटलैंड मध्यरे मुकाबला जारी। राति 8टारे मुहांमुही हेबे पाकिस्तान और आयरलैंड। उपराष्ट्रपति तथा राज्यसभा अध्यक्ष जगदीप धनखड़ संसद भवन परिसरें नूतन भाव निर्मित प्रेरणास्थळी आज उद्घाटन करिबे। लोकसभा बाचस्पति ओम बिरला, राज्यसभा उपाध्यक्ष हरिवंश नारायण सिंह एवं संसदीय व्यापार मंत्री किरण रिजिजू एही उद्घाटनी उत्सवरे जोगदेवे। समारोह जोगदेवा निमन्ते राज्यसभा एवं लोकसभा समस्त सदस्य आमंत्रण प्रेरणास्थल निर्माण उद्देश्य हेउछि संसद भवन परिसरें गोटे स्थान में देशर समस्त बरपुत्र एवं विशिष्ट व्यक्ति देखा सह से प्रति श्रद्धासुमन अर्पण करहेबो। बरपुत्र जीवनादर्श संपर्क जाणी निमन्ते नूतन वैषयिक ज्ञान प्रयोग हेतु यह दर्शक यथेष्ट प्रेरणा जगैबो बोली कहुछि। प्रधानमंत्री किसान सम्मान निधि योजनार परवर्ती किस्ती आसंता 18 तारीख दिन देशर 9 कोटी 3 लाख कृषक प्रदान करा। ए संपर्क में सूचना प्रदान करी ग्राम्य उन्नयन कृषि और कृषक कल्याण मंत्री शिवराज सिंह चौहान कहते हैं योजन 20,000 कोटी टंकार अधिक अर्थ कृषक अकाउंट को पठा। गतकाल नूआदिल्ली गणमाध्यम को श्री चौहान कहते गत 10 वर्ष मध्यरे एही योजनारे 11 कोटी कृषक मानक जमा खाता को 3 लाख कोटी टंका प्रदान करा जायछे। श्री चौहान ए संपर्क में आसंता मंगलवार दिन हेबाकु थिबा प्रधानमंत्री बैठक में जोगदेवाकु समस्त राज्यर मुख्यमंत्री मानक चिठी लिखिछन्ते। से कार्यभार ग्रहण करिबा परे विभाग रे समस्त पदाधिकारी सह कृषक कल्याण संपर्कित विभिन्न प्रसंग उपरे आलोचना करिछन्ते। ତାଙ୍କ ବିଭାଗରେ ଥିବା 100 ଦିନର କାର୍ଯ୍ୟଖସଡ଼ା ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି। ଜମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ଏବଂ ଅମରନାଥ ଯାତ୍ରା ପ୍ରସ୍ତୁତି ନେଇ ଆଜି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, କେନ୍ଦ୍ର ଗୃହ ସଚିବ, ସେନାର ବରିଷ୍ଠ ଅଧିକାରୀ, ପୁଲିସ୍, ଜମ୍ମୁ କାଶ୍ମୀର ପ୍ରଶାସନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଗତ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଶ୍ରୀ ଶାହା ବରିଷ୍ଠ ଅଧିକାରୀମାନଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଅଷ୍ଟାଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁର୍ଗାନ, ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗାନ ତିୱାର, ଚଳଚ୍ଚିତ୍ର ଅଭିନେତା ରନ୍ଦୀପ ହୁଡ୍ଡା, ଅଭିଷେକ ବାନାର୍ଜୀ, ଦିବ୍ୟା ଦତ୍ତା, ମଧୁର ଭଣ୍ଡାରକର ଏବଂ ଆଦିଲ ହୁସେନ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଡକ୍ଟର ଏଲ୍ ମୁର୍ଗାନ ଉଦ୍ଘାଟନ କରି କହିଛନ୍ତି ଆନିମେସନ, ଭିଜୁଆଲ ଇଫେକ୍ଟ, ଗେମିଂ ଏବଂ କମିକ୍ସ କ୍ଷେତ୍ରରେ ରୋଜଗାର ସମ୍ଭାବନା ଅଧିକ ଥିବାରୁ ଆଗାମୀ ଦିନରେ ମୁମ୍ବାଇରେ ଏକ ଉତ୍କୃଷ୍ଟ କେନ୍ଦ୍ର ସ୍ଥାପନ କରାଯିବ। ସେ କହିଛନ୍ତି ସିନେମାଟୋଗ୍ରାଫି ଅଧିନିୟମ କାର୍ଯ୍ୟକାରୀ ହେବା ଯୋଗୁଁ ଚଳଚ୍ଚିତ୍ରଗୁଡ଼ିକର ନକଲ କରିବା ବହୁମାତ୍ରାରେ ନିୟନ୍ତ୍ରଣ ହୋଇପାରିଛି। ଉଦ୍ଘାଟନ ସମାରୋହରେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ପ୍ରତିଷ୍ଠାନର ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ସନ୍ଫ୍ଲାୱାର୍ସ ୱେ ଆର୍ ଦ ଫର୍ଷ୍ଟ ୱାନ୍ସ ଟୁ ନୋ ପ୍ରଦର୍ଶିତ ହୋଇଥିଲା। ଏହି ଚଳଚ୍ଚିତ୍ର 67ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଲା ସାଇନେ ପୁରସ୍କାର ଜିତିଥିଲା। ଏହି ଉତ୍ସବରେ ବନ୍ୟଜୀବ ଚଳଚ୍ଚିତ୍ର ନିର୍ମାତା ସୁବେୟା ନଲାମୁଥୁକୁ ବି ଶାନ୍ତାରାମଙ୍କୁ ଜୀବନବ୍ୟାପୀ ସାଧନ ନିମନ୍ତେ ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ ରେଳବାଇ ଏକାଧିକ ସ୍ଥାନରେ ଜନସେବା କାର୍ଯ୍ୟକ୍ରମ ନିମନ୍ତେ ଲିମ୍କା ବୁକ୍ ଅଫ୍ ରେକର୍ଡସ୍ରେ ନିଜ ନାମକୁ ଯୋଡ଼ିପାରିଛି। ରେଳ ମନ୍ତ୍ରଣାଳୟ ଚଳିତ ବର୍ଷ ଫେବୃୟାରୀ 26 ତାରିଖରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ଯେଉଁଥିରେ 2000ରୁ ଅଧିକ ସ୍ଥାନରେ 40,19,000 ଉର୍ଦ୍ଧ୍ୱ ଲୋକ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳ ପୋଲ ଉପରେ ନିର୍ମିତ ସଡ଼କ ଉଦ୍ଘାଟନ ଏବଂ ରେଳ ଷ୍ଟେସନ୍ର ଶିଳାନ୍ୟାସ ପାଇଁ ମଧ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଓଡ଼ିଶାର ନବଗଠିତ ବିଜେପି ସରକାରର ମନ୍ତ୍ରୀମାନଙ୍କୁ ବିଭାଗ ଆବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଗୃହ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ ଏବଂ ଯୋଜନା ଓ ସଂଯୋଜନ ବିଭାଗ ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗ ଦିଆଯାଇଥିବାବେଳେ ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ ଦିଆଯାଇଛି। ସେହିପରି ସୁରେଶ ପୂଜାରୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ରବି ନାୟକଙ୍କୁ ପଞ୍ଚାୟତିରାଜ, ନିତ୍ୟାନନ୍ଦ ଗଣ୍ଡଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା, ସୂର୍ଯ୍ୟବଂଶୀ ସୁରଜଙ୍କୁ ଉଚ୍ଚଶିକ୍ଷା ବିଭାଗ ଆବଶ୍ଚନ କରାଯାଇଛି। ମନ୍ତ୍ରିମଣ୍ଡଳର 13 ଜଣ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି। ସୂଚନାଯୋଗ୍ୟ, ଗତ 12 ତାରିଖରେ ମୁଖ୍ୟମନ୍ତ୍ରୀ, 2 ଉପମୁଖ୍ୟମନ୍ତ୍ରୀ ଏବଂ 13 ଜଣ ମନ୍ତ୍ରୀଙ୍କ ଶପଥ ଗ୍ରହଣ କରିଥିଲେ। ଦେଶରେ ଜୁଲାଇ 1ରୁ ଲାଗୁ ହେବାକୁ ଯାଉଥିବା ନୂଆ ଫୌଜଦାରୀ ଆଇନକୁ ନେଇ ସରକାରୀ ସ୍ତରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଜି କୋଲକାତାରେ ଏକ ସମ୍ମିଳନୀରେ ଆୟୋଜିତ ହେବ। ଏହାର ଉଦ୍ଦେଶ୍ୟ ହେଉଛି ଫୌଜଦାରୀ ନ୍ୟାୟ ବ୍ୟବସ୍ଥାର କାର୍ଯ୍ୟକାରିତା କ୍ଷେତ୍ରରେ ଭାରତର ପ୍ରଗତି। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି 3ଟି ନୂଆ ଫୌଜଦାରୀ ଆଇନର ମୁଖ୍ୟ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ଲୋକମାନଙ୍କୁ ସୂଚନା ପ୍ରଦାନ କରିବା। ଗତବର୍ଷ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ସାକ୍ଷ୍ୟ ଅଧିନିୟମରେ ପରିବର୍ତ୍ତନ କରାଯାଇଥିଲା। ନ୍ୟାୟ ମନ୍ତ୍ରଣାଳୟ ଅନୁଯାୟୀ ଏହିଭଳି ସମ୍ମିଳନୀ ପୂର୍ବରୁ ଦିଲ୍ଲୀ ଏବଂ ଗୌହାଟୀରେ ଆୟୋଜିତ ହୋଇଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କାଜିରଙ୍ଗା ଜାତୀୟ ଉଦ୍ୟାନରେ ଥିବା ପ୍ରାଣୀମାନଙ୍କର ବନ୍ୟା ସମୟରେ ସୁରକ୍ଷା ଓ ନିରାପତ୍ତା ନିମନ୍ତେ ପୁଲିସ ପ୍ରଶାସନ ଏବଂ ନାଗରିକମାନଙ୍କ ସହ ଏକ ବୈଠକ କରିଛନ୍ତି। ଏହି ଅବସରରେ ଶ୍ରୀ ଶର୍ମା କହିଛନ୍ତି କାଜିରଙ୍ଗା ଜାତୀୟ ଉଦ୍ୟାନରେ ଥିବା ପ୍ରାଣୀମାନଙ୍କର ସୁରକ୍ଷା ନିମନ୍ତେ ଏକ ନୂଆ କମାଣ୍ଡୋ ବାଟାଲିୟନ୍କୁ ନିୟୋଜିତ କରାଯାଇଛି। ଏହାଛଡ଼ା ବନ୍ୟା ସମୟରେ ପ୍ରାଣୀମାନଙ୍କର ସେବା ଓ ନିରାପତ୍ତା ନିମନ୍ତେ 600 ବନ୍ୟ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ବନ୍ୟା ଓ ଆନୁଷଙ୍ଗିକ କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନର ଜମି କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଏଥିରେ ଜାତୀୟ ଉଦ୍ୟାନର ଜମିର ଏକ ବଡ଼ ଅଂଶ ନଷ୍ଟ ହୋଇଥିବା ସେ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଘଟଣାର ଅନୁଧ୍ୟାନ ଓ ପ୍ରତିକାରମୂଳକ ପଦକ୍ଷେପ ପାଇଁ ସେ ଏକ ଯୁଗ୍ମ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟିମ୍ 45 ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀଙ୍କ 2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିରେ ସରକାରଙ୍କ 5 ବର୍ଷିଆ କାର୍ଯ୍ୟକ୍ରମ ଏବଂ 100 ଦିନର କାର୍ଯ୍ୟଖସଡ଼ା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ବୈଠକରେ ଦେଶରେ ଔଷଧ ସୁରକ୍ଷା, ଚିକିତ୍ସା ଯନ୍ତ୍ରାଂଶ କ୍ଷେତ୍ରରେ ଆତ୍ମନିର୍ଭରତା, ଜନୌଷଧି ଯୋଜନାଗୁଡ଼ିକର ବ୍ୟାପକତା, ନାଗରିକମାନଙ୍କୁ ସୁଲଭ ଦରରେ ଔଷଧ ଯୋଗାଣ ଏବଂ ଚିକିତ୍ସା ପ୍ରଦାନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆସନ୍ତା 3 ବର୍ଷ ମଧ୍ୟରେ ସମସ୍ତ ଔଷଧ ଏବଂ ଚିକିତ୍ସା ଯନ୍ତ୍ରାଂଶ ଉତ୍ପାଦନକାରୀ କାରଖାନାଗୁଡ଼ିକୁ ବିଶ୍ୱଶ୍ରେଣୀୟ କରିବା ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱ ପ୍ରଦାନ କରିଥିଲେ। ଭାରତୀୟ ପାଣିପାଗ ବିଭାଗ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉତ୍ତର ପଶ୍ଚିମ, କେନ୍ଦ୍ରୀୟ ଓ ପୂର୍ବ ଭାରତର କେତେକ ଅଞ୍ଚଳ ପାଇଁ ସତର୍କତା ଜାରି କରିଛନ୍ତି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ବିହାର ଓ ଝାଡ଼ଖଣ୍ଡର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଚଳିତ ମାସ 18 ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଉତ୍ତରାଖଣ୍ଡରେ ସମାନ ସ୍ଥିତି ରହିବ। ଦେଶର ବାକି ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅନ୍ୟପକ୍ଷରେ ଆସନ୍ତା 6 ଦିନ ଯାଏ ଉତ୍ତର ପୂର୍ବ ଭାରତ ଓ ପଶ୍ଚିମବଙ୍ଗରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଆସନ୍ତା 4 ଦିନ ମଧ୍ୟରେ ଗୋଆ ଓ ମହାରାଷ୍ଟ୍ରରେ ଘଣ୍ଟାପ୍ରତି 40 କିଲୋମିଟର ବେଗରେ ପବନ ବହିବା ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ଦକ୍ଷିଣ ଭାରତର କର୍ଣ୍ଣାଟକ, କେରଳ, ଲାକ୍ଷାଦ୍ୱୀପ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ, ପୁଡୁଚେରୀ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଏହିଭଳି ପାଗ ଜାରି ରହିବ। ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ଅଷ୍ଟ୍ରେଲିଆ ଏବଂ ସ୍କଟଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେଉଛି। ଭାରତୀୟ ସମୟ ସକାଳ 6:00 ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବା ପାଇଁ ନିଷ୍ପଭି ନେଇଛି। ବର୍ତ୍ତମାନ ସୁଦ୍ଧା ସ୍କଟଲ୍ୟାଣ୍ଡ 19 ଓଭରରେ 5 ୱିକେଟ୍ ହରାଇ 167 ରନ୍ କରିଛି। ସଂସଦ ଭବନ ପରିସରରେ ନିର୍ମିତ ପ୍ରେରଣାସ୍ଥଳୀକୁ ଆଜି ଉଦ୍ଘାଟନ କରିବେ ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼। ଆସନ୍ତା 18 ତାରିଖରେ ପ୍ରଦାନ କରାଯିବ ପିଏମ୍ କିଷାନ ସମ୍ମାନନିଧି ଯୋଜନାର ପରବର୍ତ୍ତୀ କିସ୍ତି। ଓଡ଼ିଶାର ନବଗଠିତ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ଆବଶ୍ଚନ କଲେ ମୁଖ୍ୟମନ୍ତ୍ରୀ ଏବଂ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ଓ ସ୍କଟଲ୍ୟାଣ୍ଡ ମଧ୍ୟରେ ମୁକାବିଲା ଜାରି। ରାତି 8ଟାରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଆୟାରଲାଣ୍ଡ। ସମ୍ବାଦ ଶେଷ ହେଲା।